ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀ ଆହୁଜା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗଗୁଡ଼ିକ କ୍ଷେତ୍ରସ୍ତରରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ କରିବା, ର୍ୟାପିଡ୍ ଆକ୍ସନ ଟିମ୍ର କ୍ଷେତ୍ର ପରିଦର୍ଶନ ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଆହୁଜା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳରୁ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ତଥ୍ୟ ରଖିଛନ୍ତି। ଜଳ ଉତ୍ସଗୁଡ଼ିକୁ ନିୟମିତ ଭାବେ ବିଶୋଧନ କରିବା ପାଇଁ କେନ୍ଦ୍ରୀୟ ଦଳ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏ ସମ୍ପର୍କରେ କହିଛନ୍ତି,
ପ୍ରତି ତିନି ଦିନରେ ଏ ଡିସ୍ଇନ୍ଫେକ୍ସନ୍ ଆମକୁ ରିପିଟ୍ କରିବାର ଅଛି, କାହିଁକି ବର୍ତ୍ତମାନ ଯେହେତୁ ବର୍ଷା ସିଜନ୍ ଆସୁଛି, ଥରେ ଏମିତି ଡିସ୍ଇନ୍ଫେକ୍ଟ ହେଲେ ହେବ ନାହିଁ। କି ଆମର ଟ୍ରିଟ୍ମେଣ୍ଟ ପ୍ରୋଟୋକଲ୍ କେମିତି ପାଳନ କରାଯିବ, ଷ୍ଟେଟ୍ରୁ ଯାହା ଇନ୍ଷ୍ଟ୍ରକ୍ସନ୍ ଅଛି ସେମାନେ ମେଟିକୁଲସ୍ଲି ସେଟା ଦେଖିବାର ଅଛି। ଟେକ୍ ଆକ୍ସନ୍ ଏଗେନ୍ଷ୍ଟ ୱାନ୍ ଡକ୍ଟର ଆଣ୍ଡ୍ ୱି ହାଭ୍ କେପ୍ଟ ହିମ୍ ଅଣ୍ଡର ସସ୍ପେନ୍ସନ୍। ଆଣ୍ଡ୍ ଆମେ ଏ ମେସେଜ୍ ଦେବାକୁ ଚାହୁଁଛୁ କି ଯେକୌଣସି ଜାଗାରେ ଯଦି ଆମର ଦୃଷ୍ଟିକୁ ଆସିଲା କି ଆମର ଇନ୍ଷ୍ଟ୍ରକ୍ସନ୍ର ପାଳନ ହେଉନି ୟା କିଛି ତ୍ରୁଟି ରହୁଛି ଲୋକଙ୍କୁ ସେବା ଦେବାର, ୱି ୱିଲ୍ ଟେକ୍ ଭେରି ଷ୍ଟ୍ରିକ୍ଟ ଆକ୍ସନ୍।
ଦେଶରେ କଳାଧନ କାରବାର ରୋକିବାକୁ ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ ଏସ୍ଆଇଟିର ପରବର୍ତ୍ତୀ ବୈଠକ ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବ। ଏସ୍ଆଇଟି ଅଧ୍ୟକ୍ଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶ୍ଚାୟତଙ୍କ କଟକ ତେଲଙ୍ଗା ବଜାର ସ୍ଥିତ ବାସଭବନରେ ବୈଠକ ହେବ ବୋଲି ସୂଚନା ମିଳିଛି। ଏଥିରେ ରାଜ୍ୟ ତଥା ଦେଶରେ କଳାଧନ ରୋକିବା ଦିଗରେ କାର୍ଯ୍ୟ କରୁଥିବା ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପାଳନ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବୟବନ୍ଦନା ଯୋଜନାରେ ରାଜ୍ୟର 70 ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏହାସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ 2036 ରୋଡ୍ମ୍ୟାପ୍ ଘୋଷଣା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଆସନ୍ତାକାଲି ବୌଦ୍ଧ ଜିଲ୍ଲାରୁ 2 ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ସାପ୍ତାହିକ ଟ୍ରେନ୍ ବୌଦ୍ଧ ଭୁବନେଶ୍ୱର ବୌଦ୍ଧ ସମ୍ବଲପୁରର ଶୁଭାରମ୍ଭ ହେବ। ସେହିଭଳି ଦୈନିକ ଚଳାଚଳ କରିବାକୁ ଥିବା ବଲାଙ୍ଗୀର ସୁବର୍ଣ୍ଣପୁର ପ୍ୟାସେଞ୍ଜର ଟ୍ରେନ୍ର ମଧ୍ୟ ଆସନ୍ତାକାଲିଠାରୁ ଚଳାଚଳ ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ଦିବ୍ୟାଙ୍ଗଙ୍କ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀଠାରେ ଶିକ୍ଷା ମନ୍ତ୍ରଣାଳୟ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସର୍ବବ୍ୟାପୀ ସର୍ବସ୍ପର୍ଶୀ ଏବଂ ସମାନ ଶିକ୍ଷା ହେଉଛି ଜାତୀୟ ଶିକ୍ଷାନୀତିର ମୂଳ ବିଚାର। ଏହି ବୁଝାମଣାପତ୍ର ଦିବ୍ୟାଙ୍ଗ ପିଲାଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଆସନ୍ତା ଅଗଷ୍ଟ ମାସ 15 ଜାତୀୟ ରାଜପଥରେ ଚଳାଚଳ କରୁଥିବା ଅଣବାଣିଜ୍ୟିକ ବ୍ୟକ୍ତିଗତ ଯାନବାହନଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଫାସ୍ଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରିବେ। ଏହି ପାସ୍ ପାଇଁ ବାର୍ଷିକ 3,000 ଟଙ୍କା ଦେବାକୁ ପଡ଼ିବ। ବାର୍ଷିକ ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା 200 ଯାତ୍ରା ପୂରଣ ହେବା ପର୍ଯ୍ୟନ୍ତ ପାସ୍ ବୈଧ ରହିବ ବୋଲି ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସଦ୍ଭାବନା ଗୃହଠାରେ କୋରାପୁଟ ଆଉ ମାଲକାନଗିରି ଜିଲ୍ଲା ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପେନ୍ସନ୍ ଅଭିଯୋଗ ନିର୍ଦ୍ଦେଶକ ନିହାର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପେନ୍ସନ୍ ସଂକ୍ରାନ୍ତୀୟ ବିଚାରାଧୀନ ମାମଲାଗୁଡ଼ିକର ସମୀକ୍ଷା କରାଯାଇଥିଲା। ଶ୍ରୀ ଦାସ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଜନଶୁଣାଣି ମାଧ୍ୟମରେ ସମାଧାନ କରିବା ନେଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଆୟୋଜିତ ବିକାଶ ମେଳାରେ ଜାତୀୟ ଶିକ୍ଷାନୀତିକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି ସାମଗ୍ରିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱସ୍ତରୀୟ ଉଦ୍ୟମ, ଏହାର ସ୍ଥାନୀୟ ପ୍ରଭାବ ଏବଂ ସମାଜକୁ ଏ ନେଇ ଅଧିକାର ଦେବା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ସିକିଲ୍ ସେଲ୍ ଏକ ଗୁଣସୂତ୍ରଜନିତ ରୋଗ। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ସର୍ବାଧିକ 2.2 mm ବର୍ଷା ରେକର୍ଡ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।